ବୋଲ ଶ୍ରୀମନ୍ ସତ୍ୟନାରାୟଣଙ୍କ ପ୍ରୀତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକ ବାର ହରି ହରି ବୋଲ ସଙ୍କଟବାସିନୀ ସିଂହ ଭାଇ ଶାରଦାଙ୍କ ପ୍ରୀତି ଅର୍ଥେ ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ସତ୍ୟନାରାୟଣ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ ବୋଲାନ ଦେଖବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଯୁଧିଷ୍ଠିର ବାର ବର୍ଷ ବନବାସକୁ ଗଲେ ସେଥିମଧ୍ୟରେ ଥିଲା ଗୋଟିଏ ବର୍ଷ ଅଜ୍ଞାତ ବନବାସ ଏହି ଅଜ୍ଞାତ ବନବାସଟିକୁ କଟାଇବା ପାଇଁ ପାଣ୍ଡବ ପାଞ୍ଚ ଭାଇ ତଥା ଦ୍ରୌପଦୀ ମତ୍ସ୍ୟ ଦେଶରେ ବିରାଟପୁରରେ ଆଜ୍ଞା ନାମ ପରିବର୍ତ୍ତନ କରି ଗୋଟିଏ ଗୋଟିଏ କାର୍ଯ୍ୟରେ ନିଯୁକ୍ତି ହୋଇଛନ୍ତି ଆସିଛି ଆଜ୍ଞା ଆପଣଙ୍କର ରାଗଟି ଚୋଖି ଧର୍ମରାଜ ଯୁଧିଷ୍ଠିର କରି ବିରାଟ ରାଜପ୍ରାସାଦରେ ସଭାସଦ ରୂପେ ନିଯୁକ୍ତି ପାଇଲେ। ଆଜ୍ଞା, ଦ୍ୱିତୀୟ ପାଣ୍ଡବ ଭୀମସେନ ବଲ୍ଲଭ ପଣ୍ଡା ନାମରେ ନାମିତ ହୋଇ ରୂପକାର ଅର୍ଥାତ୍ ରୋଷେଇଆ ରୂପେ ନିଯୁକ୍ତି ପାଇଲେ। ଧନଞ୍ଜୟ ଯେ ବର୍ଷବର, ବର୍ଷବର ଅର୍ଥାତ୍ ଆଜ୍ଞା ସଙ୍ଗୀତ ଶିକ୍ଷକ, ତୃତୀୟ ପାଣ୍ଡବ ଅର୍ଜୁନ ଗୃହନାରୀ ନାମରେ ନାମିତ ହୋଇ ବିରାଟ ରାଜାର କନ୍ୟା ଉତ୍ତରାର ସଙ୍ଗୀତ ଶିକ୍ଷକ ରୂପେ ନିଯୁକ୍ତି ହେଲେ। ସହଦେବ ଆଉ ନକୁଳ ଜଣେ ଗ୍ରନ୍ଥିପାଳ ନାମରେ ନାମିତ ହେଲା, ଅନ୍ୟ ଜଣେ ତନ୍ତ୍ରୀପାଳ ନାମରେ ନାମିତ ହେଲା। ସହଦେବ ଗୋପାଳକ ଏବଂ ନକୁଳ ଅଶ୍ୱପାଳକ ହିସାବରେ ରହିଲେ। ଆଜ୍ଞା, ଆଉ ଜଣେ ରହିଲେ ଯାଜ୍ଞସେନୀ ପାଣ୍ଡବ ଅଙ୍କ ସାଇନୀ। ପାଣ୍ଡବ ଲକ୍ଷ୍ମୀ କମଳାରୁ ସାଇନୀ ଦ୍ରୌପଦୀ ଆଜ୍ଞା ଶୈଳିନୀ ନାମରେ ନାମିତା ହୋଇ ବିରାଟ ରାଣୀ ସୁଦେଶନାଙ୍କ ନିକଟରେ ବେସରକାରୀ ରୂପେ ନିଯୁକ୍ତି ପାଇଲେ। ବିରାଟ ନରେଶ ନଗରେ କୃଷ୍ଣା ରୂପରେ ଆକୃଷ୍ଟ ହୋଇ ଭୀମ ହାତରେ ମୃତ୍ୟୁବରଣ କଲା କୀଚକ। ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଆଜ୍ଞା, କୀଚକର ମୃତ୍ୟୁ ଖବର ପାଇ ବିରାଟ ପ୍ରକୃତ ସମୟ। ବିରାଟ ରାଜ୍ୟରେ କୀଚକ ମରିଛି, ତେଣୁ ମୁଁ ତାର ରାଜ୍ୟ ଆକ୍ରମଣ କରିବି। ଏହି ପରିପ୍ରେକ୍ଷୀରେ ରାଜା ତ୍ରିଗତ ଯାଇ ପହଞ୍ଚିଛି ମାନସ ଚକ୍ରବର୍ତ୍ତୀ ଦୁର୍ଯ୍ୟୋଧନ ନିକଟରେ। କୁରୁପତି ସହ ରାଜା ପରାମର୍ଶ ଦେଲା, ବିରାଟ ରାଜାର ଗୋଧନ ପଲରେ ଭଲ ଭଲ ଦୁଧିଆଳି ଗାଈମାନ ଅଛନ୍ତି, ତେଣୁ ହେ ମାନ ଚକ୍ରବର୍ତ୍ତୀ, ତୁମେ ତାର ଗୋଧନ ପଲକୁ ହରଣ କରିବା ବେଳେ ମୁଁ ତା ରାଜ୍ୟକୁ ଆକ୍ରମଣ କରିବି। ଆଜ୍ଞା, ସେଇଆ ହେଲା ପ୍ରଥମେ କରିଲା ଜୀବତ ବହୁ ଯୁଦ୍ଧ ଘୋଷଣା। ଯେତେବେଳେ ପଣ୍ଡିତେ ରାଜା ବିରାଟ ଶୁଣିବାକୁ ପାଇଲା ବିଗତ ରାଜା ନିଜର ସୈନ୍ୟ ସେନାକୁ ନେଇ ଆସି ସୀମାନ୍ତରେ ଯୁଦ୍ଧଡା କରାଗଲାଣି, ବିଚଳିତ ହୋଇପଡ଼ିଲେ ରାଜା ବିରାଟ। ସଭାସଦ କଙ୍କ ନାମଧାରୀ ଧର୍ମରାଜ ଯୁଧିଷ୍ଠିରଙ୍କୁ ପଚାରିଲେ, ହେ କଙ୍କ, ବର୍ତ୍ତମାନ ମୋତେ ଉପାୟ ବତେଇ ଦିଅ। कौन करी नहीं वीर श्रेष्ठ चित तुमको साखी रे नहीं युद्ध को जीवी आज्ञा से धर्मराज युधिष्ठिर एवं भीम को नहीं युगत समर को बाहरी पड़े राजा विराट शुणे गुणी कदन बारे मन कर्ण आज्ञा निशी अवधान कर्म मान पांडव मंत्री सहदेव वीर हो पड़े उजागर निजर सहयोगी मान को सहदेव निर्देश दे भाई मैने गोरु पलंकर कार्य संपादन कर आज अन्य गोटे स्थान को चरवाई नवा पंडित मंडली लक्ष्य देवे गोरुपल आर पटर शुभिला धर धर मार मार ध्वनि आज कूड़े श्रेष्ठ वीर आज कूड़े श्रेष्ठ वीर पांडव मंत्री हो मन भितर चिंता कर राजलोभी भारत कलंक धर्म सही धर्म गोटे अविवेक आरे गोटे अविवेक आरे गोटे अविवेक पांडव कुल पांशु मान चक्रवर्ती पांडव पांच भाई को वनवास को पठे मन साध मेटिला ना पुणी आसीचु पांडव मान अन्नदाता आश्रयदाता राजा विराट राज्य को आक्रमण कर गोरुपल को हरण करू कौरव जानी नाहू अच्छी जम सुथुना डाके पंखी सुषम हे दुर्योधन मत जना नहीं तोर जम सहदेव अच्छी निज निकटरे शिवा वंशी स्वर दे सुना गाई को डाकुंट सहदेव बाजिला वंशी स्वर्ण सुना कनर जाणिला विपदे निशे पड़ा सुना गाई कान जिते वंशी स्वर्ण बाजिला जानी पारिला सहदेव उपरे विपद पड़ी गोठ मझे अंडीरा मान को डाकदेला अरे पुओ मैने आगु सर हो बाहरी पड़ सहदेव उपरे किसी विपत्ति पड़ी ये दस लक्ष अंडीरा संगत हो सुना गाई आसी पहुंची गला सहदेव निकटरे लगला पुओ सहदेव प्रकाश कर कहीं मत स्मरण कल
अरे पड़ी बोले वीर रखो आजा कथी मो समखे गुरु ने ले होई बाछाई मो समखे
ଶକ୍ତି ଗୌରବ ସମ୍ରାଟ ଦୁର୍ଯ୍ୟୋଧନ ଆସିଛି ତାର ସୈନ୍ୟ ସେନା ମାନଙ୍କୁ ସାଥିରେ ନେଇ ଏ ତେର ପଦ୍ମ ଗୋରୁପଲକୁ ହରଣ କରିବା ନିମିତ୍ତ ତେଣୁ ମୁଁ ଯାଉଛି ବିରାଟ ରାଜ୍ୟରେ ସମ୍ବାଦ ଦେବା ପାଇଁ ଫେରିବା ପର୍ଯ୍ୟନ୍ତ ଦୁର୍ଯ୍ୟୋଧନ ପଲକୁ ତୁ ରକ୍ଷା କରିବୁ ଆଜ୍ଞା ବାହାରି ପଡ଼ିଲେ ସହଦେବ ବିରାଟ ରାଜ୍ୟ ଅଭିମୁଖେ ପଣ୍ଡିତେ ପୃଥୁନା ଗାଈ କଲା କଣ ସାଥିରେ ଆଣିଥିବା ଦଶ ଲକ୍ଷ ଅଣ୍ଡିରାଙ୍କୁ ନିର୍ଦ୍ଦେଶ ଦେଲା ରେ ପୁଅ ମାନେ ସହଦେବ ଆସିବା ପର୍ଯ୍ୟନ୍ତ ଗୋରୁ ପୋଲକୁ ରକ୍ଷା କରିବା ଦାୟିତ୍ୱ ଆମ୍ଭ ମାନଙ୍କର ହେ ପରି ପୋଲ ମଧ୍ୟରୁ ଗୋଟିଏ ଗାଈ ମାନ ଚକ୍ରବର୍ତ୍ତୀ ଦୁର୍ଯ୍ୟୋଧନ ନେଇ ନପାରେ ପୃଥୁନା ଗାଈ ଠାରୁ ଆଜ୍ଞା ନିର୍ଦ୍ଦେଶ ପାଇ ଅଣ୍ଡିରା ମାନେ କରୁଛନ୍ତି କଣ ଏକୁଳ ବ୍ୟାଳ ଟେକି କଲେ ହୁଙ୍କୃତ ଗର୍ଜନ ଜାଳ ଟେକି କଲେ ହୁଙ୍କୃତ ଗର୍ଜନ ପ୍ରମାଦ ଗଣିଲେ ଦେଖି ଗଙ୍ଗାଙ୍କ ନନ୍ଦନ ହୁଅ ସୁଜନେ ହୁଙ୍କାର ଗର୍ଜନ କରି ଏକାଦଶ କ୍ଷଣୀ ସୈନ୍ୟଙ୍କ ସହିତ ଅଣ୍ଡିରା ମାନେ ସଂଗ୍ରାମ ପାଇଁ ବାହାରି ପଡ଼ିଛନ୍ତି ରଥ ଉପରେ ବସିଥିଲେ ଗଙ୍ଗାନନ୍ଦନ ଭୀଷ୍ମ ଡାକିଲେ ଦୁର୍ଯ୍ୟୋଧନ ଗୋରୁପଲ ସହିତ ଯୁଦ୍ଧ କରନା ଗୋରୁପଲ ସହିତ ଯୁଦ୍ଧ କରିବା ଶାସ୍ତ୍ର ସଙ୍ଗତ ନୁହେଁ ମାନ ଚକ୍ରବର୍ତ୍ତୀର ନିର୍ଦ୍ଦେଶରେ ଏକାଦଶ କ୍ଷୌଣୀ ସୈନ୍ୟ ରେଳପଦ୍ମ ଗୋରୁପଲଙ୍କ ଚତୁର୍ପାର୍ଶ୍ୱରେ ବେଢି ରହିଛନ୍ତି ଆଜ୍ଞା ତେଣେ ପଣ୍ଡିତେ ଘଟଣାଟି ହେଲାଣି କଣ
ବିରାଟ ନଗରେ ପ୍ରବେଶ ଆଜ୍ଞା ଦେଖିଲେ ନାହାନ୍ତି ରାଜେ ନରଇ ପଡ଼ିଲା ପୁରୀ
ସହଦେବ ପଣ୍ଡିତେ ଯାଇ ମତ୍ସ୍ୟ ଦେଶରେ ପହଞ୍ଚି ଦେଖିଲେ ଶିବଙ୍କ ସହିତ ଯୁଦ୍ଧ କରିବାକୁ ଚାଲି ଯାଇଛନ୍ତି ରାଜା ବିରାଟ ତେଣୁ ରାଣୀ ସୁଦେଶନାଙ୍କ ନିକଟରେ ଖବର ଜଣାଇଛନ୍ତି ଶୈରିନ୍ଦ୍ରୀ ରାଜା ବିରାଟ ନାହାନ୍ତି କଙ୍କ ନାହାନ୍ତି ବଲ୍ଲଭ ପଣ୍ଡା ନାହିଁ ଗୋଧନ ପଲକୁ ରକ୍ଷା କରିବାକୁ କିଏ ଯିବ ଆପଦ ବିପଦରେ ତୁମେ ମୋତେ ପରାମର୍ଶ ଦେଇଛ ଆଜି କୁହ କେମିତି ଏ ଗୋଧନ ପଲ ରକ୍ଷା ହେବ ପଣ୍ଡିତ ମଣ୍ଡଳୀ ବିଚାରଣା କରିବା ହେବେ ନିକଟରେ ଛିଡ଼ା ହେଇଥିଲା ଉତ୍ତର କୁମାର ଦେଖୁଥିଲା ବୀର ଉତ୍ତର କୁମାର
ଚିନ୍ତା ସମରେ ମୁଁ ଯିବି
ମୋର କ୍ଷେତ୍ରକୁ ଯିବି ମୋ ରଥ ବାହିବା ପାଇଁ ସୁଯୋଗ୍ୟ ସାରଥି କିଏ ଅଛି ଯୋଗେଇ ଦିଅ ଆଜ୍ଞା ପୁଅ ଠାରୁ ଏ କଥା ଶୁଣି ସୁଦେଶନା ଡାକିଲେ ଶୈଳିନ୍ଦ୍ରୀ ଉତ୍ତର ରଥରେ ସୁଯୋଗ୍ୟ ସାରଥି କିଏ ହୋଇପାରିବ କୁହ ଅଛି ତୁମ ପୁରେ ନଟପା ମନ୍ଦିରେ ବିଜୟ ସୁନିଶ୍ଚିତ ଏବଂ ଗୋଧନ ପୋଲ ରକ୍ଷା ହେବ ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ଗୃହ ନାରୀ ନାମକୁ ଯେତେବେଳେ ଉତ୍ତର କୁମାର ଶୁଣିବାକୁ ପାଇଲା ଡାକିଲା ମା ଗୋଟା ଅଙ୍କୁଶପଟା ଯାହାର ମୁହଁକୁ ଚାହିଁଲେ ଦୋଷ ନାହିଁ ପୁଣି ମୋ ରଥରେ ସିଏ ସାରଥି ହବ ମୁଁ ଦୁଃଖ କରିବାକୁ ଯିବି ସୁଦେଶନା ବୋଇଲେ ଉତ୍ତର କୁମାର ଶୈଳୀ ବାକ୍ୟ ସୁହାଟୁ ହଟିଛି ବିଚାର ନ କରି ଜେଗେଡୁ ଧକେତେ ଗୃହ ନାରୀକୁ ତୁ ନେଇ ଯଦି ଯୁଦ୍ଧ କରିବାକୁ ଯିବୁ ତେବେ ନିଶ୍ଚିତ ଭାବରେ ଜୟୀ ହେବୁ ସହସା ମହିଷି ଦେଲେ ତୁ ତ ବେଶୀ ଗୃହ ନାରୀ ସନ୍ନିଧାନ ଆଜ୍ଞା ନୃତ୍ୟରୁ ବିରତ ହୋଇନ ତୁଇ ତ ଦେଲେ ଆଶୀର ସନ ଭୂତ ଦ୍ୱାରା ଗୃହ ନାରୀକୁ ଡକାଇ ଆଣି ଆଜ୍ଞା ନିର୍ଦ୍ଦେଶ ଦେଲେ ଉତ୍ତର କୁମାର ରଥରେ ସାରଥି ହେବା ପାଇଁ ରଥରେ ସାରଥି ରୂପରେ ଗୃହ ନାରୀ ବେଶୀ ତୃତୀୟ ପାଣ୍ଡବ ଅର୍ଜୁନ ଯୋଦ୍ଧା ବେଶରେ ଆଜ୍ଞା ଉତ୍ତର କୁମାର ରଥ ବାହାରିକି ସମର କ୍ଷେତ୍ର ଚଳିଲା ରହୁ ବର ଜହି ପୌରବ ଅଭିମୁଖେ ଯାତ୍ରା କରୁଛି ଦେଖିଲା ଉତ୍ତର କୁମାର ସମ୍ମୁଖରେ ଗୋଟିଏ ସାଗର ହୋଇ ଦେଖାଯାଉଛି ଡାକିଲା ଗୃହ ନାରୀ ଏଇଠି ରଥ ରଖ ସମ୍ମୁଖରେ ସମୁଦ୍ର ହୋଇ ଗୋଟା କଣ ଦେଖାଯାଉଛି ଗୃହ ନାରୀ ଡାକିଲା ଉତ୍ତର କୁମାର ଇଏ ହେଉଛି କୁରୁସାଗର ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ ଗୌରବ ଥାଟକୁ ସାଗର ସହିତ ତୁଳନା କରିଛି ଆପଣଙ୍କର ପବିତ୍ର ଗୀତା ଭୀଷ୍ମ ଦ୍ରୋଣ ତଟା ଜୟଦ୍ରଥ ଜଳା ଗାନ୍ଧାର ନୀଳ କପଳା ଶଲ୍ୟ ଗ୍ରାହବତୀ ତ୍ରିବେଣ ବହନି କର୍ଣ୍ଣେନ ବେଳା କୁଳା ଅଶ୍ୱତ୍ଥାମା ବିକର୍ଣ୍ଣ ଘୋର ମକରା ଦୁର୍ଯ୍ୟୋଧନା ବର୍ତ୍ତିନୀ ଚିରେ ନା ଖଳୁ ପାଣ୍ଡ ଦେଇ ରଣନ ଜିଲ୍ଲା ବର୍ତ୍ତକ କେଶବ ଡାକିଲା ବୃହ ନାରୀ ଏ କୁରୁଫାଟ ସହିତ ଯୁଦ୍ଧ କଲେ ମୁଁ କେବେ ଜୟୀ ହେଇପାରିବି ନାହିଁ। ବୋଧନ ବଳକୁ ବରଂ କୌରବ ମାନେ ନେଇ ଯାଆନ୍ତୁ, ମୋ ମନରେ ଦୁଃଖ ନାହିଁ। କିନ୍ତୁ ରଥବାହି ନେଇ ମତ୍ସ୍ୟ ଦେଶକୁ ଫେରି ଚାଲ। ଖସିଲେ ଆଜ୍ଞା ତୃତୀୟ ପାଣ୍ଡବ ଅର୍ଜୁନ ଡାକିଲେ, ଉତ୍ତର ତମେ ବୀରର ସନ୍ତାନ, ଦୁର୍ବଳତା ତୁମ ମୁଖରେ ଶୋଭା ପାଏ ନା। ଗୋଟା କାମ କର, ତମେ ସାରଥି ହୁଅ, ମୁଁ ଯୋଦ୍ଧା ରୂପରେ ରଣାଙ୍ଗନରେ ଅବତୀର୍ଣ୍ଣ ହେବି। କିନ୍ତୁ ଗୋଟିଏ କଥା ଶୁଣ, ସ୍ୱାମୀ ବୃକ୍ଷ ଦେବ ନ ଚଳାବେ ଗେ ଚନ୍ଦନ, ରେ ବାବୁ ବିରାଟ ନନ୍ଦ। ସ୍ୱାମୀ ବୃକ୍ଷ ନିକଟକୁ ରଥବାହି ନେଇ ପହଞ୍ଚାଇ ଦେଲା ଏବଂ ଅର୍ଜୁନଙ୍କର ନିର୍ଦ୍ଦେଶ କ୍ରମେ ସ୍ୱାମୀ ବୃକ୍ଷ ଉପରକୁ ଚଢି ଗୋଟର ମଧ୍ୟରେ କର ଭରି ଆଜ୍ଞା ଅସ୍ତ୍ରମାନ କାଢିବା ସମୟରେ ଘଟଣାଟି ହେଲାଣି କଣ। ବିରାଟ ସୁତ ବୀର ଶ୍ରେଷ୍ଠ ସର୍ପ ଅର୍ଜୁନଙ୍କୁ ଦଂଶନ କରି ପ୍ରତିଶୋଧ ନେବା ନିମିତ୍ତ ଲୁଚି ରହିଥିଲା ସ୍ୱାମୀ ବୃକ୍ଷରେ। ଅର୍ଜୁନ ମନେ କରି ଉତ୍ତର କୁମାରକୁ ଆଜି ଦଂଶନ କଲା, ନିକଟ ଚିତ୍କାର କରି ଗଛ ଉପରୁ ତଳକୁ ଖସି ପଡିଲା ଉତ୍ତର କୁମାର। ଗୃହ ନାରୀ ଗାରଡି ମନ୍ତ ବଳରେ ଚେତନା ପାଇ ଉଠି ବସିଲା ଉତ୍ତର କୁମାର। ଡାକିଲା, ହେ ବୃହ ନାରୀ, ଏ ସବୁ ଅସ୍ତ୍ର କାହାର ମୋ ନିକଟରେ ପ୍ରକାଶ କର। ପାଣ୍ଡବ ମାନେ ହାରି ଅକ୍ଷ କ୍ରୀଡ଼ାରେ ଅଜ୍ଞାତରେ ଆଶ୍ରୟ ଛନ୍ତି କପୁରେ, ଅକ୍ଷକ୍ରୀଡ଼ାରେ ହାରି ସମରିପୁରରେ ଅବସ୍ଥାନ କରୁଛନ୍ତି। ବିସ୍ମିତ ହୋଇଗଲା ଉତ୍ତର କୁମାର। ଡାକିଲା, ଗୃହ ନାରୀ, ମୋତେ ଗୋଟି ଗୋଟି ପରିଚୟ ଦିଅ। ଧର୍ମରାଜ ଯୁଧିଷ୍ଠିର କିଏ, ଆଉ ଦ୍ରୌପଦୀ କିଏ, ଭୀମ କିଏ, ଅର୍ଜୁନ କିଏ, ଆଉ ନକୁଳ ସହଦେବ କିଏ। ଅର୍ଜୁନ ଡାକିଲେ, ଉତ୍ତର କୁମାର, ଶଙ୍ଖ ନାମ ଧେୟ ବ୍ୟକ୍ତି ଯିଏ ସଭାସଦ ଅଛନ୍ତି ସେଇ ହେଲେ ଧର୍ମରାଜ ଯୁଧିଷ୍ଠିର ବଲ୍ଲଭ ପଣ୍ଡା ଯିଏକି ରୋଷେଇ କରୁଛି ସେଇ ହେଲା ବୀର ଭୀମସେନ
ଗୋପାଳ ସୋପାଳ
ସହଦେବ ଗୋପାଳକ ଦ୍ରୌପଦୀ ତମ ମାଙ୍କ ନିକଟରେ ବେଶକାଳିନୀ ଶୈଳୀ ଭାବରେ ପରିଚିତା ଉତ୍ତର ଡାକିଲା ବୃହ ନାରୀ ପ୍ରକାଶ କର ବିଶ୍ୱ ବିଜୟୀ ଶ୍ରୀକୃଷ୍ଣ ଅର୍ଜୁନ କିଏ ଉଭୟ ପାଣ୍ଡବ ଅର୍ଜୁନ ଡାକିଲେ ଉତ୍ତର ମୁଁ ହେଉଛି କୃଷ୍ଣ ସଖା ଅର୍ଜୁନ ଆଜ୍ଞା ରାଗିଗଲା ଉତ୍ତର କୁମାର କହିଲା ରେ ନଙ୍କୁଶକ ତୋ ମୁହଁକୁ ଚାହିଁଲେ ଦୋଷ ନାହିଁ ତୁ ପୁଣି କହୁଛୁ ମୁଁ କୃଷ୍ଣ ସଖା ତୋ ମୁହଁକୁ ଟିକେ ଲାଜ ଲାଗୁନି
ଆରେ ନୀଲଠା
ତୁ ତା ନପୁଷ କଟା
ଆରେ ନୀଲଠା
ଦେବାକୁ ମନ ପଳାଇଛୁ ଦଶଟି ନା କହିଲେ ମୁଁ ଗାଈ ବିଶ୍ୱାସ କରିବି
ଅର୍ଜୁନ ଫାଲ୍ଗୁନି ପାର୍ଥ ବୈରୀ ଅନ୍ତ
ଅପରାଧ କରିଛି ମୋତେ କ୍ଷମା ଦିଅନ୍ତୁ ଧନ ପଲ କେମିତି ରକ୍ଷା ହେବ ତାର ଉପାୟ କରନ୍ତୁ ଅର୍ଜୁନ ଡାକିଲେ ଉତ୍ତର ବାର ବର୍ଷ ବନବାସ ପୁରିବା ବେଳରେ ଗୌରବମାନଙ୍କ ସହିତ ସଂଗ୍ରାମ କରିବାକୁ ପଡୁଛି ଭାଗ୍ୟରେ କଣ ଅଛି ଜାଣିନା ସଖା କୃଷ୍ଣ ମଧ୍ୟ ପାଖରେ ନାହାନ୍ତି
ରୁଭୁଜୟ ପାର୍ଥ ଭିତରେ ଏହି ତ ସାମାନ୍ୟ ରଥ
ଅର୍ଜୁନ ମନ ଭିତରେ ଚିନ୍ତା କରୁଛନ୍ତି ନନ୍ଦିଘୋଷ ରଥ ତ ନାହିଁ ଯେ ସାମାନ୍ୟ ରଥରେ ବସି ମୁଁ କି ଯୁଦ୍ଧ କରିବି ସ୍ୱାମୀ ବୃକ୍ଷ ନିକଟରେ ବସି ସ୍ମରଣ କରୁଛନ୍ତି ଦ୍ୱାରକାଧିପତି ଠାକୁର କୃଷ୍ଣଙ୍କୁ ଠାକୁର କୃଷ୍ଣ ଆଜ୍ଞା ଜାଣିପାରିଲେ ଗଲେ କଣ ତତ କ୍ଷଣେ ନନ୍ଦୀ ଘୋଷକୁ ନନ୍ଦୀ ଘୋଷ ଶେଖର ନାନା ରଥକୁ ନାନାଦି ରତ୍ନ ଅଳଙ୍କାରରେ ଭୂଷିତ କରି ନିର୍ଦ୍ଦେଶ ଦେଲେ ଠାକୁର କୃଷ୍ଣ ସମୁଦ୍ରକ୍ଷ ନିକଟକୁ ଆସିବା ପାଇଁ। ପଣ୍ଡିତ ନନ୍ଦିଘୋଷ ରଥ ଆସି ପହଞ୍ଚିଛି। ନନ୍ଦିଘୋଷ ରଥ ଆରୋହଣ କରି ଆସୁଛନ୍ତି ତୃତୀୟ ପାଣ୍ଡବ ଅର୍ଜୁନ। ଆଜ୍ଞା, ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ନଜର ପଡ଼ିଯାଇଛି, ଡାକୁଛନ୍ତି ପିତାମହ। କାହିଁ ଦେଖ ନନ୍ଦିଘୋଷ ରଥ ଭାଇ ଅର୍ଜୁନ ଆସୁଛି, ଦୁଃଖ କରିବ, ଦୀର୍ଘ ଦିନରୁ ପାଇଥିବା ଅପମାନର ପ୍ରତିଶୋଧ ନବ। ଏ କଥା ଶୁଣି ସମସ୍ତେ ଆଜ୍ଞା ହସି ଉଠିଲେ। କର୍ଣ୍ଣ ଡାକିଲେ ଜୟଦ୍ରଥଙ୍କୁ, ହେ ସଖା, ଗୁରୁ ଦ୍ରୋଣାଚାର୍ଯ୍ୟ ତ ଦିବା ସ୍ୱପ୍ନ ଦେଖିଲେଣି। ପିତାମହ ଭୀଷ୍ମ ଡାକିଲେ, କର୍ଣ୍ଣ ତମର ହିତାହିତ ଜ୍ଞାନ ନାହିଁ, ଗୁରୁ ଦ୍ରୋଣାଚାର୍ଯ୍ୟ ଯାହା କହିଛନ୍ତି ସେଥିରେ ତିଳେ ମାତ୍ର ତ୍ରୁଟି ନାହିଁ।
ସାଗରକୁ
ଚାରି ଜଣ କୁରୁଖାତ ନିକଟକୁ ଆସିବେ ନାହିଁ। ଆଜ୍ଞା, ସିଏ ତିନି ଜଣ କିଏ? ସ୍ୱର୍ଗରୁ ଆସିବେ ବାସବ ମଧ୍ୟ ଦ୍ୱାରକାବତୀ। ଆସିବେ ଇନ୍ଦ୍ର, ମର୍ତ୍ତ୍ୟରୁ ଆସିବେ ଦ୍ୱାରକାଧିପତି କୃଷ୍ଣ, ଆଉ ଜଣେ ହେଲା ଅର୍ଜୁନ। ବିଷ୍ଣୁ ଏବଂ ବାସବ ବନ୍ଧୁ ବାନ୍ଧବ ନେଇ ଆସିବେ ନାହିଁ। ନିଶ୍ଚିତ ଭାବରେ ତୃତୀୟ ପାଣ୍ଡବ ଅର୍ଜୁନ ନନ୍ଦିଘୋଷ ରଥ ଭାଇ ଆସୁଛି ଯୁଦ୍ଧ କରିବାକୁ। ଆଜ୍ଞା, ଠିକ ଏତିକି ବେଳେ ତୃତୀୟ ପାଣ୍ଡବ ଅର୍ଜୁନ ଯାଇ ପହଞ୍ଚି ଯାଇଛନ୍ତି। ଆଜ୍ଞା, କୃପାଚାର୍ଯ୍ୟ ଶାନ୍ତନୁ ପିତାମହ ଭୀଷ୍ମ ଗୁରୁ ଦ୍ରୋଣାଚାର୍ଯ୍ୟ ସମସ୍ତଙ୍କୁ ଗୋଟିଏ ଗୋଟିଏ ପ୍ରଣାମ କରି ନତମୁଖ ହୋଇ ସମର ଭୂମିକୁ ଚାହିଁ ଛିଡ଼ା ହୋଇଛନ୍ତି। ଆଜ୍ଞା, ଠିକ ଏତିକି ବେଳେ ମାତୁଳ ଶକୁନି ଡାକିଲା, ରେ ଅର୍ଜୁନ, ଅଜ୍ଞାତ ବନବାସ ତ ବାପା ସରିନି, ଆହୁରି ଚାରି ଦିବସ ବାକି ଅଛି। ତୁ ବାପା କୁଆଡେ ଆସିଲୁଣି? ପୁଣି ବନବାସକୁ ଯିବା ପାଇଁ ମନ ବଳିଲାଣି କି ରେ? ବସିଲେ ଆଜ୍ଞା ତୃତୀୟ ପାଣ୍ଡବ ଅର୍ଜୁନ, ଡାକିଲେ ମାମୁଁ, ହିସାବ କରି ଦେଖ, ମାସ ବଢା ଥିବାରୁ ଅଜ୍ଞାତ ବନବାସ ପୁରୀ ଯାଇଛି। ମୁଁ ଆସିଛି ଯୁଦ୍ଧ କରିବାକୁ, ମୋ ସହିତ ଯୁଦ୍ଧ କରିବାକୁ ଆଗୁସାର ହୁଅ। ଇଏ ଶୁଣି ସର୍ବବୀର ମଣି ଯେ ବୀର ଧୁଣି ଉଠିଲେ, ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଏକାଦଶ ଛଉଣୀ ସୈନ୍ୟଙ୍କ ସହିତ ଏକମାତ୍ର ତୃତୀୟ ପାଣ୍ଡବ ଅର୍ଜୁନ ସଂଗ୍ରାମ କରୁଛନ୍ତି। ଅର୍ଜୁନ ଆଜି ଆଜ୍ଞା ମନ ଭିତରେ ଚିନ୍ତା କରୁଛନ୍ତି, ସଖା କୃଷ୍ଣ ତ ଜାଣିନାହାନ୍ତି, ଧର୍ମରାଜ ଯୁଧିଷ୍ଠିର ଜାଣିନାହାନ୍ତି, ପର ପାଇଁ ମୁଁ ମୋର ଆତ୍ମୀୟ ସୋଦର ମାନଙ୍କୁ ବଧ କରିବି, ମୋର ଧର୍ମ ହେବ, ତେଣୁ ଆଜ୍ଞା କଲେ କଣ? ମିତ କହ ନା ଚିତ ଦହ ନା ମୁଁ ଯେ ବୁଦ୍ଧି ଉଡ଼ିଲେ, ରାଜଧାନୀକୁ ଆସିଲେ ଘେନି ସୈନ୍ୟ ଘାଟ, ରହିଗଲା ଇତିମଧ୍ୟ ବହୁ କଥା ମାନ, ସମ୍ଭବ ନହିଲା କରିବା ପାଇଁ କାହିଁ ବର୍ଣ୍ଣନ, ପରିଚୟ ପାଇ ରାଜା କନ୍ୟା ଉତ୍ତରାକୁ, ମନ ମରାଇଲେ ଅଭିମନ୍ୟୁକୁ ଦେବାକୁ, ଗଲା ବୁଲି ଦ୍ୱାରକା ଭୁବନ, ଯାଦବ বাহিনী ঘেনি হরি বলরাম সঙ্গতরে আনি পুরী অর্জুন নন্দন বিরাট নগরে কলে বিবাহ আয়োজন নিমন্ত্রণ পাই তিরুপতি ন আসিলা সুত রাষ্ট্র পঠাইলা নীলাচল নাথঙ্কর শিবরে শরণ সাগরে সর্বে বলুন আনন্দ কলার হরি হরি বল এ ভারত মাতার দুঃখ দূর হে হে।